आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही। जोहार, पहला मुखिया खबर। न्यायपालिका न आंचलिक भाषा थी कार्य संपादन हबार दरकार, कहले राष्ट्रपति। भुवनेश्वर नुआ न्यायिक कम्प्लेक्स के कले उद्घाटन। आदिवासी मानकर जमी सुरक्षा लगी राज्य सरकार प्रतिश्रुतिबद्ध, कहले राजस्व मंत्री। जातीय पंचायत पुरस्कार 2024 थी सातटा विभाग थी ओडिशा के मिलवा पुरस्कार। और माटीर सुरक्षा लगे सचेतनता बढ़ावार लक्ष्य थी आज पालन करा जाउछे विश्व मृत्तिका दिवस। एथर पूरा खबर। न्यायपालिका थी आंचलिक भाषा थी कार्य संपादन हबार दरकार, इटा साधारण लोक कर आईन साक्षरता बढ़ावार के सहज हवा बोली राष्ट्रपति द्रौपदी मुर्मू कहिछन। भुवनेश्वर न आज राष्ट्रपति नुआकरी तैयार होता न्यायिक अदालत कम्प्लेक्स के उद्घाटन करिछन। ई अवसर राष्ट्रपति कहिछन जे डेरी थी मिलुथिबा न्याय न्याय नहीं मिलवार संगे समान राय। कोर्ट न मामलार शुणाणी समय थी थर थर तारीख घुंचावार प्रक्रिया थी पूर्णच्छेद पड़वार दरकार। श्रीमती मुर्मू कहिछन जे ओडिशा न ग्राम्य न्यायालय तैयार करा जाउछे, इटा हेले न्याय प्रक्रिया तुर्ती हबा। ग्राम्य न्यायालय के आहरी व्यापक करबा लगी राष्ट्रपति राज्य सरकार को परामर्श देछन।
न्याय प्रदान रो विलंब हेले न्याय प्राप्ति व्यक्ति पाई तहा न्याय न पाई बस सहित समान। जस्टिस डिलेड इज जस्टिस डिनाइड। उक्तिटी एहि दृष्टिरु प्रासंगिक। कल्चर ऑफ अडजर्नमेंट द्वारा गरीब लोक माने अधिक कष्ट भोगुछन्ति। बारंबार कोर्ट कचेरी को दौड़ीबा पाई सेमानकर अर्थबल बा लोकबल न थाए। सुतरां बारंबार तारीख घुंचाइबा प्रक्रिया रे जेपरी पूर्णच्छेद पड़े ताकू आपण मैंने प्राथमिकता देवे बोली मु आशा करू। विचारपति एवं आईनजीवी मानक सहयोग रे कल्चर ऑफ अडजर्नमेंट को बंद करा जाय पारिबो एवं साधारण लोकंकु त्वरित न्याय प्रदान करा जाय पारिबो। देशर साधारण लोकंक स्वार्थ को दृष्टि रखी ए दिगरे आपण मैंने विहित पदक्षेप ग्रहण करिवे बोली मु आशा पोषण करू छी।
राष्ट्रपति कहिछन जे देशे गला जुलाई पहलानु नुआ भारतीय न्याय संहिता राज कार्यकारी हेबाटा समय उपयोगी पदक्षेप पाए। इति दंड अपेक्षा न्याय देवार के गुरुत्व देवाटा सकारात्मक दृष्टिभंगी। राष्ट्रपति महिला नेतृत्व विकास उपरे आलोचना करी आईन क्षेत्र थी अत्का महिला जोग देवार के आह्वान देछन। ई कार्यक्रम थी राज्यपाल रघुबर दास, ओडिशा हाईकोर्टर मुख्य विचारपति चक्रधारी शरण सिंह सहित अलगा विचारपति आउ आईनजीवी उपस्थित थे। इतार आघनु राष्ट्रपति कृषि और वैषयिक विश्वविद्यालय 40 नंबर समावर्तन उत्सव थी जोग देते। उत्सव थी 2022-23 शिक्षा बर्ष लगे भिन्न भिन्न विभाग थी कृतकार्य होता छात्र छात्री मान पदक पुरस्कार और डिग्री दि जाइए। राष्ट्रपति आवाकाल सकाले भुवनेश्वर एजी छक्न डर बीआर आम्बेदकर प्रतिमूर्ति के उन्मोचन करबे। इतार उत्तर राष्ट्रपति मयूरभंज जाकर भिन्न भिन्न कार्यक्रम थी जोग देबे। आदिवासी मानकर जमी सुरक्षा लगी राज्य सरकार प्रतिश्रुतिबद्ध बोली राजस्व विपर्य परिचालना मंत्री सुरेश पुजारी कहिछन। विधानसभा न आज ए बाबदे केतरा प्रश्नर उत्तर थी मंत्री कहिछन जे आदिवासी मानकर जमी घिना बिका के नै के रहितबा आईन उल्लंघन क्षेत्र थी जमी घिना के बेआईन घोषणा करा जिबा। भू संस्कार आईन 1960 अनुसार ई जमी के आदिवासी लोक को फिराबा लगे व्यवस्था करा जिबा बोली मंत्री श्री पुजारी गृहन सूचना दैछन। सेंता आदिवासी मानकर जमी जबरदखल अभियोग नै करी केतरा मामलार विचारधीन रहिछे बोली से कहिछन। अलगा गोटे अतिरिक्त प्रश्नर उत्तर थी मंत्री कहिछन जे राज्य सब शिक्षानुष्ठान के एवा 30 तारीख तक निजस्व जमी पट्टा बंटन काम सरबार के लक्ष्य रखा जाइछे। पड़ोसी आंध्रप्रदेश, छत्तीसगढ़, झारखंड आर पश्चिमबंग संगे ओडिशार 14 जिलार आंतराज्य सीमना विवाद रहिछे बोली राजस्व मंत्री सुरेश पुजारी कहिछन। विधानसभा नु आज लिखित उत्तर देकर मंत्री श्री पुजारी कहिछन जे सीमना विवाद रहिथिबा जिल्ला मान होउछि झारसुगुड़ा, बरगढ़, सुंदरगढ़, कलाहांडी, नुआपड़ा, नवरंगपुर, मलकानगिरी, कोरापुट, रायगढ़, गजपति, गंजाम, बालेश्वर, केन्दुझर आर मयूरभंज। ରାଜ୍ୟ ଗଲା 3 ବର୍ଷରେ ଚଡ଼କ ମାରିକରି 1057 ଜଣଙ୍କର ଜୀବନ ଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାନୁ ଆଜି ଏ ବାବଦ ଲିଖିତ ଉତ୍ତରଟି କହିଛନ୍ତି। ଗଲା 7 ମାସ ଭିତରେ ଚଡ଼କ ମାରିକରି 201 ଜଣଙ୍କର ଜୀବନ ଯାଇଛି। ଗଲା ବର୍ଷର 272 ଜଣଙ୍କର ଜୀବନ ଯାଇଥିବା ବେଳେ 2022-23 ମସିହାତି 306 ଜଣଙ୍କର ଜୀବନ ଯାଇଥିଲା। ଚଡ଼କ ମାରିକରି ମୟୂରଭଞ୍ଜ ବାଲେଶ୍ୱର ଆର୍ ଗଞ୍ଜାମ ଜିଲ୍ଲାନୁ ଜହ ଲୁକର ଜୀବନ ଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାରଙ୍କର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଯାଉଥିବା ଜାତୀୟ ପଞ୍ଚାୟତ ପୁରସ୍କାର 2024 ଓଡ଼ିଶାକେ 7 ବିଭାଗଟି ପୁରସ୍କୃତ କରାଯିବା। ନୂଆଦିଲ୍ଲୀ ବିଜ୍ଞାନ ଭବନ ଏବେ 11 ତାରିଖ ଦିନ ହେବାରକେ ଥିବା ସମାରୋହଟି ଏ ପୁରସ୍କାର ମିଳିବା। ଦେଶେ ଶ୍ରେଷ୍ଠ ବିବେଚିତ ହୋଇଥିବା ଓଡ଼ିଶାର ଭିନ୍ ଭିନ୍ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଆର୍ ଜିଲ୍ଲା ପରିଷଦକେ ପୁରସ୍କାର ଦିଆଯିବା ବୋଲି ସୂଚନା ମିଳିଛି। ଇତର ଭିତରେ ସୁନ୍ଦରଗଡ଼ ଜିଲ୍ଲାର କସିର ଗ୍ରାମ ପଞ୍ଚାୟତକେ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଆର୍ କେନ୍ଦ୍ରିକଲା ଗ୍ରାମ ପଞ୍ଚାୟତକେ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ଦିଆଯିବା। ଆଜି ବିଶ୍ୱ ମୃତ୍ତିକା ଦିବସ। 2002 ଆନ୍ତର୍ଜାତୀୟ ମୃତ୍ତିକା ସଂଗଠନ ତରଫ ଏହି ଦିବସ ପାଳନ ଲାଗି ଦିଆଯାଇଥିବା ପ୍ରସ୍ତାବକେ 2013 ମିଳିତ ଜାତିସଂଘର ଅନୁମୋଦନ ମିଳିଥିଲା। ମାଟିର ସୁରକ୍ଷା ଲାଗି ସଚେତନତା ବନାବାରଟା ଏ ଦିବସ ପାଳନର ଲକ୍ଷ୍ୟ ହେ। ମୃତ୍ତିକା ଦିବସ ଅବସରରେ ରାଜ୍ୟରେ ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ ହେବା। ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ଏ ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକି ରାଜ୍ୟପାଳ ମାଟିର ଗୁଣବତ୍ତା ବଢ଼ାବାର ଆଉ ଜୈବିକ ଚାଷକେ ଅପନାବାର ଉପରେ ଜୋର ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ବାର୍ତ୍ତାଟି ଗୋଟିଏ ସବୁଜ ଆଉ ସୁସ୍ଥ ପୃଥିବୀ ଲାଗି ସମକର ସହଯୋଗ କାମନା କରିଛନ୍। ସମ୍ବଲପୁର ଜିଲ୍ଲା ଚିପିଲମା ଓୟୁଏଟି ପରିସରର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଛି। ଏଥି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଚାଷୀମାନଙ୍କୁ ମୃତ୍ତିକା ସଂରକ୍ଷଣ ବାବଦେ ଭିନ୍ ଭିନ୍ ଦିଗ୍କେ ନେଇକରି ପରାମର୍ଶ ଦିଆଯାଇଛି। ବୌଦ୍ଧଠାରେ କୃଷି ବିଭାଗ ତରଫ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଛି। ଜିଲ୍ଲା କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାଟି ହୋଇଥିବା ସଭାନ ଜିଲ୍ଲାର ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କର ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟା ଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର କୃଷି ବିଭାଗ ତରଫ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଛି। ଭାରତ ସରକାରଙ୍କର କୃଷି ଆଉ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଆଇସିଏଆର୍ ସାହସ୍ତି ଏ ଦିବସ ପାଳିତ ହୋଇଥିଲା। ଦେବଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଛି। ବୈଠକଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଚାଷୀମାନଙ୍କୁ ମୃତ୍ତିକା ସଂରକ୍ଷଣ ଲାଗି ଯତ୍ନବାନ ହେବାରକେ ପରାମର୍ଶ ଦେଇଛନ୍। ସମ୍ବଲପୁର ଚିଡ଼ିଆଖାନାନ ଗୋଟିଏ ବାଘୁଣୀର ଗୋଲାକାଲ ରାତି ଜୀବନ ଯାଇଛି। ପୋଷ୍ଟମର୍ଟମ ଉତ୍ରୁ ମୃତ୍ୟୁର ଠିକ୍ କାରଣ ଜଣାପଡ଼ବା ବୋଲି ଡିଏଫ୍ଓ କହିଛନ୍। ଇନୁ ଜଣାଇ ଦିଆଯାଇପାରେ ଯେ ବାଘୁଣୀର ଦେହ କେତେଦିନ ହେଲା ଖରାପ ହେବାନୁ ଚିକିତ୍ସା କରାଯାଉଥିଲା। ନୂଆପଡ଼ା ଜିଲ୍ଲା ବଡ଼େନ କୃଷି ସମବାୟ ସମିତି ତରଫ ଖରିଫ ଋତୁର ଧାନମଣ୍ଡି ଆଜି ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଡ଼େନ ବିଡ଼ିଓ ସୁଶାନ୍ତ କୁମାର ରଣା ଆଉ ତହସିଲଦାର ସରିତା ଗୁପ୍ତା ଯୋଗ ଦେଇକରି ମଣ୍ଡିର ଉଦ୍ଘାଟନ କରିଥିଲେ। ଯେଉଁ ଚାଷୀମାନଙ୍କ ଟୋକନ ଅଛି ସେମାନେ ଧାନ ଆଣିକରି ବିକି ପାରିବେ ବୋଲି ବିଡ଼ିଓ କହିଛନ୍। ଦେବଗଡ଼ ଜିଲ୍ଲାର ଚାଷୀମାନଙ୍କର ଆୟ ବଢ଼ାବାରକେ ଆଉ ବ୍ୟବସାୟିକ ବିକାଶ ଲାଗି 4 କୃଷକ ଉତ୍ପାଦନ କମ୍ପାନୀ ସାଙ୍ଗେ ଜିଲ୍ଲା ପ୍ରଶାସନ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ସମୟଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଚନ୍ଦ୍ର ଜଗଦେବ ଆଉ 4 କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ବୌଦ୍ଧ ସହରର ବାପୁଜୀନଗର ବନ୍ଧ ଏନ୍ଡିଆର୍ଏଫ୍ ତରଫ ଗୋଟିଏ ମକ୍ଡ୍ରିଲ୍ ଆୟୋଜ କରାଯାଇଛି। ପାଣିଥି ବୁଡ଼ିଯାଉଥିବା ଲୋକ କେନ୍ତା ଉଦ୍ଧାର କରାଯିବା, ପଛେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିକି ହାସ୍ପାତାଲକେ କେନ୍ତା ନେଇହେବା ସେ ବାବଦେ ଏନ୍ଡିଆର୍ଏଫ୍ର ଅଧିକାରୀ ଆଉ ଯବାନମାନେ ମକ୍ଡ୍ରିଲ୍ ଜରିଆ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାର କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନତି ଥିବା ମୋ ଭାରତ ତରଫ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଆଜି ହୋଇଛି। ବାଉଁଶୁଣୀ ମା ମାହେଶ୍ୱରୀ କଲେଜଠାରେ ହୋଇଥିବା ଏହି କାର୍ଯ୍ୟକ୍ରମକେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ରଥ ଯୋଗ ଦେଇକରି ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମଟି ବିଜ୍ଞାନ ମେଳା, ଚିତ୍ରାଙ୍କନ, କବିତା ଆର୍ ଫଟୋଚିତ୍ର ପ୍ରତିଯୋଗିତାମାନ ହୋଇଥିଲା। ରାଜ୍ୟ ଗଲା 3 ବର୍ଷରେ ସଡ଼କ ଦୁର୍ଘଟଣାଟି 16,287 ଜଣଙ୍କର ଜୀବନ ଯାଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଧାନସଭାର ତଥ୍ୟ ରଖିଛନ୍। ଏ ସମୟ ଭିତରେ 30,453 ଜଣ ଆହତ ହୋଇଛନ୍। ଶେଷ ମୁଖିଆ ଖବର ଫେରଘାଏ। ନ୍ୟାୟପାଳିକାନ ଆଞ୍ଚଳିକ ଭାଷାତି କାର୍ଯ୍ୟ ସମ୍ପାଦନ ହେବାର ଦରକାର କହିଲେ ରାଷ୍ଟ୍ରପତି। ଭୁବନେଶ୍ୱରର ନୂଆ ନ୍ୟାୟିକ କମ୍ପ୍ଲେକ୍ସକେ କଲେ ଉଦ୍ଘାଟନ। ଆଦିବାସୀମାନଙ୍କର ଜମି ସୁରକ୍ଷା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ରାଜସ୍ୱ ମନ୍ତ୍ରୀ। ଜାତୀୟ ପଞ୍ଚାୟତ ପୁରସ୍କାର 2024 7 ବିଭାଗଟି ଓଡ଼ିଶାକେ ମିଳିବା ପୁରସ୍କାର ଆଉର୍ ମାଟିର ସୁରକ୍ଷା ଲାଗି ସଚେତନତା ବଢ଼ାବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛେ ବିଶ୍ୱ ମୃତ୍ତିକା ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।